ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର ହେଲା ମୁଖ୍ୟ ଖବର। ମୋହନ ଚରଣ ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକଟି ହେଲା ନିଷ୍ପତ୍ତି। ଆଇବାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୋଗଦେବେ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷ୍ଠୀ ଯାତ୍ରା ଥି ଆଜି ଅଧରାତିନୁ ମୂଲ ହେବା ଦେବ ଦମ୍ପତିଙ୍କର ନଗର ପରିକ୍ରମା ଆଉ ଆଇବା ଶୁକ୍ରବାର ତକ ପଶ୍ଚିମ ଉଡ଼ାଣ ଲାଗି ରହିବା ତା। ଏଥର ପୁରାଖର ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ଆଉ କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀଙ୍କୁ ନିର୍ବାଚିତ କରାଯାଇଛି। ଆଜି ଭୁବନେଶ୍ୱରଠାରେ ଦଳର କାର୍ଯ୍ୟାଳୟ ନଥିବାର ବିଧାୟକ ଦଳର ବୈଠକରେ ଶ୍ରୀ ମାଝୀଙ୍କୁ ବିଧାୟକ ଦଳର ନେତାମାନେ ନିର୍ବାଚିତ କରିଛନ୍। ସେନ୍ତା ପାଟଗଡ଼ ବିଧାୟକ କନକବର୍ଦ୍ଧନ ସିଂହ ଦେଓ ଆଉ ନିମାପଡ଼ାର ବିଧାୟିକା ପ୍ରଭାତି ପରିଡ଼ା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ବୈଠକ ସରିବା ଋତୁରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଉ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତଙ୍କ ନାଁ ଘୋଷଣା କରିଛନ୍। ଦଳର ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଦାଧିକାରୀ ଆଉ ସାଂସଦମାନଙ୍କର ଉପସ୍ଥିତି ବିଜେପି ରାଜ୍ୟ ମୁଖ୍ୟାଳୟଠାରେ ବିଧାୟକ ଦଳର ବୈଠକ ହୋଇଥିଲା। ଦଳ ତରଫରୁ ଶ୍ରୀ ମାଝୀଙ୍କ ନାଁ ଉପସ୍ଥାପନ କରାଯାଇଥିବା ବେଳେ ପ୍ରସ୍ତାବକେ ବିଧାୟକମାନେ ଗୋଟିଏ ମତ ସମର୍ଥନ ଦେଇଥିଲେ। ଆଇବାକାଲି ଉପରବେଳା 5 ବଜେ ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ପାଠ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁତେ କେନ୍ଦ୍ରମନ୍ତ୍ରୀ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଇନ ଜନେଇ ଦିଆଯାଇପାରେ ଯେ ମୋହନ ଚରଣ ଆଜି ଚଳିତ ଥର 4 ନମ୍ବର ଥର ଲାଗି ବିଧାୟକ ନିର୍ବାଚିତ ହୋଇଛନ୍। ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନଜରଥି ରଖିଲେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଆଇବାକାଲି ଦୁପହରର 2 ବଜେନୁ ସନ୍ଧ୍ୟାବେଳର 7 ବଜେ ତକ ନାହେତ ଶପଥ ସମାରୋହ ସର୍ବାର୍ଥକ ଭୁବନେଶ୍ୱରର ଭିନ୍ନ ଇଲାକାନ ଗାଡ଼ି ମଟର ଚଳାଚଳ କଟକଣା ଜାରି ରହିବା। ସେ କହିଛନ୍ତି ଯେ ଆଇଜି ପ୍ରବୀଣ କୁମାର ଜନତା ମୈଦାନ ସୁରକ୍ଷା ଦାୟିତ୍ୱ ରହିବେ। ଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନ ବନ୍ଦରର ତଦାରଖ ଆଉ ଉମାଶଙ୍କର ଦାସ ଟ୍ରାଫିକ୍ ଦାୟିତ୍ୱ ରହିବେ। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବଥି ଯୋଗଦେବା ଲାଗି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଗର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍। ବିଜେପିର 5 ଜଣ ବରିଷ୍ଠ ନେତା ମନମୋହନ ସାମଲ ସୁରେଶ ପୂଜାରୀ ବସନ୍ତ ପଣ୍ଡା ସମୀର ମହାନ୍ତି ଆଉ ନିତ୍ୟାନନ୍ଦ ଗଣ୍ଡ ନବୀନ ନିବାସ ଯାଇକରି ଶ୍ରୀ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବ ଦମ୍ପତିଙ୍କ ନଗର ପରିକ୍ରମା ଯାତ୍ରା ଆଜି ଅଧରାତି ମୂଲ ହେବା। ନନ୍ଦପଡ଼ାର ବମ୍ ବରାଡ଼ ବାଲୁକେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜା କୋଶଳେଶ୍ୱର ବାବା, ସାକ୍ଷୀପଡ଼ାର ଓମକେଶ୍ୱର ବାବା, ଜମନକିରାର ଶ୍ରୀ ଶ୍ରୀ ମୁକ୍ତେଶ୍ୱର, ହୀରାକୁଦର ନୀଳକଣ୍ଠେଶ୍ୱର ବାବା, ଜଗଜନିନୀ ମାତା ପାର୍ବତୀଙ୍କ ସାଙ୍ଗେ ସୁସଜିତ ରଥମାନଙ୍କେ ନଗର ପରିକ୍ରମା ବାହାରିବେ। ଇ ନଗର ପରିକ୍ରମା ଯାତ୍ରାଥି ପାରମ୍ପରିକ ଦୁଲଦୁଲି ଘଣ୍ଟ ସମ୍ପର୍ଦ୍ଧା ବାଦ୍ୟ ସାଙ୍ଗେ ରାଜ୍ୟ ଆର୍ ରାଜ୍ୟ ବାହାରୁ ଆସିଥିବା ନୃତ୍ୟ ଗୀତର ଲୋକ କଳାରମାନେ ସାମିଲ ହେବେ। ଆଇବାକାଲି ଉପରବେଳା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ହେବାର ଯାତ୍ରା ଚାଲବା। ମହା ଆଲତି ଉଠୁ ଦେବଦମ୍ପତି ମନ୍ଦିର ପ୍ରବେଶ କରିବେ। ଗଲାରାତି ମହାଦେବଙ୍କ ବରାତିନୁ ସମ୍ବଲପୁର ସହର ଗଜଗଜୁଛି। ଯାତ୍ରା ଶାନ୍ତି ଶୃଙ୍ଖଳାଥି ହେବା ହେଥିଲାଗି ପ୍ରଶାସନ ତରଫରୁ ବନ୍ଦୋବସ୍ତ କରାଯାଇଥିବା ବେଳେ ଯାତ୍ରା କମିଟି କର୍ମକର୍ତ୍ତା ଆର୍ ସ୍ୱେଚ୍ଛାସେବୀମାନେ ଅଠି ପହର ନିଜ ନିଜର କାମଥି ଲାଗିଛନ୍। ସହରର ଭିନ୍ନ ଜାଗାନ 30 ପ୍ଲାଟୁନ୍ ପୁଲିସଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଯାତ୍ରା ଲାଗି ଜିଲ୍ଲା ପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ୍ ଆଉ ମହାନଗର ନିଗମ ତରଫରୁ ପିଇବା ପାଇଁ ପ୍ରାଥମିକ ଚିକିତ୍ସା ଲାଇଟ୍ ବାଗିର ଭିନ୍ ଭିନ୍ ବ୍ୟବସ୍ଥା ତୟାରୀ କରାଯାଇଛି। ସୁବର୍ଣ୍ଣପୁର ସହର ସହିତ ଜିଲ୍ଲା ବିକା ଆଉ ବୀର ମହାରାଜପୁର ଶୀତଳଷଷ୍ଠୀ ଉଲ୍ଗୁନେ ଶୈବପୀଠ ଉତ୍ସବ ମୁଖର ହୋଇଛି। ସୁବର୍ଣ୍ଣପୁରରେ ବାବା ସୁବର୍ଣ୍ଣ ମେରୁ ମହଣ ମହଣ ରୂପର ବିମାନ ଆର୍ ସୁନାର ଛତ୍ର ସହିତ ଶୋଭାଯାତ୍ରା ବାହାରିବେ। ବରଗଡ଼ ଜିଲ୍ଲାର ବରପାଲିନ ବାବା କପିଲେଶ୍ୱର ପରବେସ୍ତି ଶୋଭାଯାତ୍ରା ହିମାଦ୍ରୀନଗର ପହଞ୍ଚବାର ଉତ୍ତରୁ ପାର୍ବତୀଙ୍କ ସହିତ ବିବାହ ସମ୍ପନ୍ନ ହେଲା। ବରଗଡ଼ର ଗୌରୀଶଙ୍କର ବାବା ଆର୍ ମାତା ପାର୍ବତୀଙ୍କର ପରିଣୟ ଲୌକି ରୀତିନୀତି ଅନୁସାରେ ହୋଇଯାଇଛି। ପଦ୍ମପୁର ସ୍ୱପ୍ନେଶ୍ୱର ବାବାଙ୍କ ବିବାହ ଦେଖିବା ଲାଗି ଭକ୍ତମାନଙ୍କର ଜବର ସମାଗମ ଦେଖିବାକୁ ମିଳିଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଆଇବାକାଲି ସକାଳେ ଶୀତଳଷଷ୍ଠୀ ଯାତ୍ରା ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଚାର କରାଯିବା। ଏହି ଧାରାବିବରଣୀ ସକାଳର 9:30ରୁ 1:50 ତକ ପ୍ରସାରଣ କରାଯିବା। ଏଟାକେ ଆକାଶବାଣୀ ବଲାଙ୍ଗୀର, ଭବାନୀପାଟଣା ଆର୍ ରାଉରକେଲା ଏହା ସାଙ୍ଗେ ରିଲେ କରିବେ। ଇତାର ସହିତ ଯାତ୍ରା ବିବରଣୀ ଦୂରଦର୍ଶନ କେନ୍ଦ୍ର ତରଫରୁ ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ବୌଦ୍ଧର ଶିବ ପାର୍ବତୀଙ୍କର ବିବାହ ଆଉ ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସମୁଖର ହୋଇଛି। ଗଲାକାଲି ପରିଣୟ ଉତୁ ଆଇଜ ଦେବଦମ୍ପତି ନଗର ପରିକ୍ରମା ଥି ଶୀତଳଷଷ୍ଠୀ ଯାତ୍ରା ନ ଭାବେ ମାତଙ୍ଗେଶ୍ୱର ରାମନାଥ ଆର୍ ଚନ୍ଦ୍ରଚୂଡ଼ ମହାଦେବ ଆର୍ ଅଲଗା ଦେବାଦେବୀଙ୍କର ମଙ୍ଗଲଆଳତି କରାଯାଇଛି। ଶୀତଳଷଷ୍ଠୀ ସାମିଲ ହେବାର ଲାଗି ଭିନ୍ ଭିନ୍ ଜାଗାନୁ ପାରମ୍ପରିକ ସାଂସ୍କୃତିକ ଦଳମାନେ ପହଞ୍ଚିଛନ୍। ଜିଲ୍ଲାର ନୁର୍ମା ବୀର ରାମଚନ୍ଦ୍ରପୁର ବା ଗିର୍ଜାଗାମାନଙ୍କେ ଥିବାର ଶିବାଳୟମାନଙ୍କେ ଭିଲ୍ ଦେବଦେବ ମହାଦେବ ଆର୍ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସୂଚନା ଆର୍ ପ୍ରସାରଣ ମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଆଇଏଏସ୍ ଦାୟିତ୍ୱ ଗ୍ରହଣ କରିଛନ୍। ଏହି ଅବସରରେ ସେ 3 କୋଟି ଗ୍ରାମୀଣ ଆର୍ ସହରାଞ୍ଚଳ ଘର ବନାବାର ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକେ ପ୍ରଶଂସା କରିଛନ୍। ସରକାର ଦେଶବାସୀଙ୍କର ସେବା ଜାରି ରଖିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍। ଶ୍ରୀ ବୈଷ୍ଣବଙ୍କୁ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ ଆର୍ ଅଲଗା ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ନୂଆ ସରକାର ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର ଶପଥ ଗ୍ରହଣ ଉତ୍ସବ ଲାଗି ଆଇବାକେ ଭୁବନେଶ୍ୱରର ଅଧା ଛୁଟି ଘୋଷଣା କରାଯାଇଛି। ମଧ୍ୟାହ୍ନ 1 ବଜେ ଉତ୍ତରୁ ଭୁବନେଶ୍ୱର ମହାନଗର ନିଗମ ଇଲାକାର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫ 3 ନମ୍ବର ସଂସ୍କରଣ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ 2024 ଘୋଷଣା କରାଯାଇଛି। ଭାରତ ଆର୍ ବିଦେଶରେ ଯୋଗ ବାବଦେ ବାର୍ତ୍ତା ବିତରଣ ଥି ସକାରାତ୍ମକ ଭୂମିକା ଲାଗି ସମ୍ମାନ 2019 ମସିହାନୁ ମୂଲ କରାଇଛି। ମୁଦ୍ରଣ ଟେଲିଭିଜନ ଆଉ ରେଡିଓ 22 ଭାରତୀୟ ଭାଷା ଆର୍ ଇଂଲିଶ ଲାଗି 33 ସମ୍ମାନ ଦିଆଯିବା। ସମ୍ମାନ ଲାଗି ଗଣମାଧ୍ୟମ ସଂସ୍ଥାମାନେ ଗଲା 12 ତାରିଖରୁ ଆଇବା 25 ତାରିଖ ଭିତରେ ପ୍ରକାଶ କରିଥିବା ଲେଖା କ୍ଲିପିଙ୍ଗସ୍ ଟେଲିକାଷ୍ଟ ଆର୍ ବ୍ରଡ୍କାଷ୍ଟ ସହିତ ଆଇବା ମାସର 8 ତାରିଖ ତକ ଆବେଦନ କରିପାରିବେ। ଏହି ସମ୍ମାନ ବାବଦେ ସବିଶେଷ ବିବରଣୀ ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋର ୱେବ୍ସାଇଟ୍ ଥ୍ରୁ ମିଳିପାରୁଛି। 2024-25 ଶିକ୍ଷା ବର୍ଷ ରାଜ୍ୟର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ବିଏଡ୍ ଶ୍ରେଣୀର ନାଁ ଲେଖାବା ଲାଗି 95,116 ଜଣ ପ୍ରାର୍ଥୀ ଆବେଦନ କରିଛନ୍। ଗଲାକାଲି ଆବେଦନ ଲାଗି ଶେଷ ତାରିଖ ଥିବାବେଳେ ଆଇଜ ଫର୍ମ ସଂଶୋଧନ କରାଯାଉଛି। ରାଜ୍ୟ ଥିବା 31 ଶିକ୍ଷାନୁଷ୍ଠାନର 2,750 ଆସନ ଲାଗି ଆଇବା ଜୁଲାଇ ମାସର 24 ତାରିଖରେ ବିଏଡ୍ ଆର୍ ବିଏଚ୍ଏଡ୍ ଆର୍ 25 ତାରିଖ ଦିନ ଏମ୍ଏଡ୍ ଶ୍ରେଣୀ ଲାଗି ପ୍ରବେଶ ପରୀକ୍ଷା କରାଯିବା। ଆବେଦନକାରୀମାନେ ଜୁଲାଇ ମାସର 15 ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ ଏସ୍ଏସ୍ବି ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷର ପହିଲା 6 ମାସ ଭିତରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ 7,66,00,000 ଟଙ୍କା ନିଶା ଆର୍ ଚୋରି ସାମାନ ଜବତ କରିଛି। ଏହି ସମୟରେ କ୍ରାଇମ୍ବ୍ରାଞ୍ଚ 18 ମାମଲା ଦାୟର କରିଥିବା ଜଣାପଡ଼ିଛି। ପୁରୀ, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଆର୍ ଭୁବନେଶ୍ୱରରୁ ବିଶେଷକରି ନିଶାଦ୍ରବ୍ୟ ଆର୍ ଚୋରା ସାମାନ ଜବତ କରାଯାଇଛି। କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଲା 6 ମାସ ଭିତରେ ପୁରୀ ଜିଲ୍ଲାରୁ 1,05,00,000 ଟଙ୍କାର ବ୍ରାଉନ୍ ସୁଗର ଜବତ କରିବାର ସହିତ ବୌଦ୍ଧନୁ 7,00,000 ଟଙ୍କା, ଗଞ୍ଜେଇ ଆଉ ଫୁଲବାଣୀନୁ କଲରା ପତ୍ରିଆ ବାଘର ଛାଲ ଜବତ କରିଥିବାର ଜଣାପଡ଼ିଛି। ଏହି ସବୁ ଘଟଣାଥି ସାମିଲ ଲୁକ୍କୁ ରାଜ୍ୟ ଆର୍ ରାଜ୍ୟ ବାହାରୁ ଗିରଫ କରାଯାଇ ଭିନ୍ ଭିନ୍ ଧାରାଥି କୋର୍ଟ ଚାଲାଣ କରାଯାଇଛି। ଓଡ଼ିଶାର ସ୍ୱାସ୍ଥ୍ୟ ସେବାକେ ଆହୁରି ଦୁଷ୍ଟ କରିବା ଲାଗି ରାଷ୍ଟ୍ରାୟତ୍ତ ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ର ଆରୋଗ୍ୟ ଯୋଜନାଥି ଅଖିଲ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ସାଙ୍ଗେ ଗୋଟିଏ ବୁଝାମଣା ପତ୍ର ସାକ୍ଷିଛି। ସାଧାରଣ ପାଖେ ବଢ଼ିଆ ସ୍ୱାସ୍ଥ୍ୟସେବା ସୁବିଧା ପହଞ୍ଚାଇବା ଲାଗି ଆରୋଗ୍ୟ ଯୋଜନାଥି କର୍କଟ ରୋଗୀମାନଙ୍କର ଚିକିତ୍ସା ଉପରେ ଜୋର ଦିଆଯିବା। ବୁଝାମଣା ପତ୍ର ଅନୁସାରେ ଏମ୍ସର ମଲ୍ଟି ୟୁଟିଲିଟି ଗ୍ୟାଷ୍ଟ୍ରୋନୋମି ବ୍ଲକ ତିଆରି କରାଯିବା ସହିତ ଦରକାରୀ ଚିକିତ୍ସା ଉପକରଣ ଘିନାଯିବା। ପାଣିପାଗ ପଶ୍ଚିମ ଓଡ଼ିଶାର ଜବରଦସ୍ତ ସହିତ ଉପକୂଳ ଓଡ଼ିଶାର ଗୁଲଗୁଲି ହେଉଛି। ଆଇବା ଶୁକ୍ରବାର ତକ ଏ ସ୍ଥିତି ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ହେତା ଆଇବା 4 ଦିନ ତକ ରାଜ୍ୟର ଭିନ୍ ଭିନ୍ ଏକାନ କାଲବୈଶାଖୀ ପ୍ରଭାବ ଥି ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ପହଞ୍ଚିଛି। ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶା କେତେକ ଜାଗା ଛୁଇଁଥିବା ବେଳେ ଆଇବା ଦିନ ସାରା ରାଜ୍ୟ ପ୍ରବେଶ କରିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷ ମୁଖିଆ ଖବର ଫେର ଘାଏ ମୋହନ ଚରଣ ମାଝି ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକଟି ହେଲା ନିଷ୍ପତ୍ତି। ଆଇବାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୋଗଦେବେ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ। ସମ୍ପୂର୍ଣ୍ଣ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଟି ଆଜି ଅଧରାତି ନୁମୁଲ ହେବା ଦେବ ଦମ୍ପତିଙ୍କର ନଗର ପରିକ୍ରମା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।